ନମସ୍କାର, ମୁଁ ଗଣେଶ ଦାସର ଆଜି ଗଙ୍ଗା କିନର ହେଇଛି। ଆଜି ତ ପ୍ରଥମେ କରି କହିବୁ, ମୁଁ ଭୁବନେଶ୍ୱର ଆସିବା 10 ବର୍ଷ ହେଇଗଲା। କଳିଙ୍ଗ ଷ୍ଟୁଡ଼ିଓରେ ଆମେ ବସବାସିନ୍ଦା କରିକି ଆମେ ବସ୍ତିରେ ରହୁଛୁ। ଏଇଟା 23 ନମ୍ବର ୱାର୍ଡ଼। ଆମେ ଏଠି ରହିବାରୁ ଆଜି ରାସ୍ତା କଡ଼ରେ ଯେଉଁ ଭିକ୍ଷାବୃତ୍ତି କରୁଥିଲୁ କିମ୍ବା ଟ୍ରେନ୍ ବେଗିଂ କରୁଥିଲୁ, ଏସବୁ କରିକି ଆମେ ଯେଉଁ ନିଜ ଗୋଟେ ବାହାର ଲୋକଙ୍କୁ ଯେଉଁ ଟାଇପାତ୍ରା ଶୁଣୁଥିଲୁ, କିନ୍ତୁ ଏଇଟା ଆମକୁ ବହୁତ ଖରାପ ଲାଗୁଥିଲା। ଆଜି ଆମ TGSSG ଗ୍ରୁପ୍ ମାଧ୍ୟମରୁ ଆମେ ୱାଟକ ମାଧ୍ୟମରେ କାମ କରିପାରୁଛୁ। ତାପରେ ଯେଉଁ ପାର୍କିଂ ନେଇଛୁ, ଆଉ FST ପ୍ଲାଣ୍ଟ ଆମର ଯେଉଁ ବାସୁଆ ଘାଇ ମଳ ଯେଉଁ ରାସ୍ତା ଡ୍ରେନ୍ରେ ଛାଡ଼ୁଥିଲେ କିମ୍ବା ରାସ୍ତା ଡ୍ରେନ୍ରେ ପକାଇ ଦେଉଥିଲେ, ରାସ୍ତା କଣରେ ସବୁ ଝାଡ଼ା ଫେରୁଥିଲେ କି ବାହାରେ ଝାଡ଼ା ଫେରୁଥିଲେ, ସେସବୁକୁ ଆମେ ଆଜି ନିଜେ ନିଜେ କେମିତି ଗାଡ଼ି ଯାଇ ସେଠି ପହଞ୍ଚିବ, କେମିତି ଅନଡ଼ ହେବ, ଆଉ କେମିତି ଆମେ ସେଟାକୁ ଖତ ତିଆରି କରିପାରିବୁ, ତାର ପାଣିଟା କେମିତି ଟ୍ରିଟମେଣ୍ଟ କେମିତି ହେଇପାରିବ। ପ୍ରଥମେ ତ ଗାଡ଼ି ଆମର ଫୋନ୍ ଆସୁଛି, ଗାଡ଼ି ଯେ ଭୁବନେଶ୍ୱର ଏଣ୍ଟର ମାନେ ଯେତେ FSTP ଅଛି ଭୁବନେଶ୍ୱର, ଆମର ସବୁ ଜାଗାରେ ମହିଳା ଯେତିକି ଯାଉଛି ଆମ ଭୁବନେଶ୍ୱରରେ FSTP ଯାଉଛି, କିନ୍ତୁ ଗାଡ଼ି ଯେଉଁ ଯାଇ ପହଞ୍ଚୁଛି, ଆମେ ପ୍ରଥମ କାମ ହେଉଛି ଆମର ଗାଡ଼ି କେମିତି ଗେଟ୍ରେ ଏଣ୍ଟ୍ରି ହେବ, ସେଟା ରେଜିଷ୍ଟ୍ରି ହେବ, ତାପରେ ଗାଡ଼ିର ଅନଡ଼ ହେବ, ଅନଡ଼ ହେଇସାରିଲା ପରେ ସେ ଖତ ଆମର ସେଠି ମାନେ ପାଣିରେ ମିଶିଗଲା ପରେ ଲୋକ କେମିତି ତାକୁ ଅସନା ମସନା ଭାବୁଥିଲେ। ଆମେ ଯେଉଁ କାମ କରୁଛୁ ଲୋକ ଛିଛାକର କରୁଥିଲେ ଯେ ଝାଡ଼ା ଯିବ, ଇଏ ହେବ, ଲାଟ୍ରିନ୍ କାମ କରୁଛନ୍ତି, ଏସବୁ କହୁଥିଲେ, କିନ୍ତୁ ଆମକୁ ଗଭର୍ଣ୍ଣମେଣ୍ଟ ତରଫରୁ ଆମର ଗାରିମା ତରଫରୁ ମିଳିଛି, ଆମକୁ ଗ୍ଲୋଭ୍ସ ମିଳିଛି, ପୋଷାକ ମିଳିଛି, ଜୋତା ବି ମିଳିଛି। ଆମେ ତାକୁ ମୁହଁରେ ମାସ୍କ ଲଗାଇକି ଆମେ ସବୁ କାମ ଧନ୍ଦା କରୁଛୁ। ଆଉ ତ କିଛି କହିବି, ପ୍ରଥମେ ତ ଆମେ ଯେଉଁ ନିଜେ ସ୍ତ୍ରୀ ଲୋକମାନେ ଆମକୁ ଯେ ଟାଇଟାପରା କରିଥିଲେ, ଆଉ ଆମେମାନେ ଆଜି ସେ କାମ କରିକି ନିଜେ ଗୋଟେ ନିଜେ ଛିଡ଼ାଇ ପାରୁଛୁ। ଯେମିତି ଝିଅମାନଙ୍କୁ ନାରୀମାନଙ୍କୁ ଯେମିତି ସମ୍ମାନ ମିଳୁଛି, ଆମକୁ ବି ସେଭଳିଆ ସମ୍ମାନ ଆଜି ମିଳୁଛି। ଆଜି ଆମେ ନିଜେ ଗୋଟେ ନିଜେ ଛିଡ଼ା ହେଇପାରିଛୁ, ବାହାରେ ବି ଆମକୁ ଦେଖିପାରୁଛନ୍ତି ଯେ କିନରମାନେ ଆଗରୁ କେମିତି ଥିଲେ, ଆଜି କେମିତି ଅଛନ୍ତି, ନିଜେ ଗୋଟେ ନିଜେ କାମ କରୁଛନ୍ତି, ଗର୍ବମାନ କରୁଛୁ। ଧନ୍ୟବାଦ, ନମସ୍କାର।